ଆଜ୍ଞା, ଆମର ଖଣ୍ଡଗିରି ହାଇସ୍କୁଲ ପାଖରେ ଗୋଟେ ଦୋକାନ, ସେ ପାନ ଦୋକାନ ବହି ଦୋକାନ ସବୁ କରିଛି ହେଲା କି, ଆଉ ସେଠି ଆମ ଝିଅ ମୋର ପଢୁଛି, ଆମ ପିଲାମାନେ ବି ପଢୁଛନ୍ତି, ବର୍ଷା ହେଉଛି ତା ଉପରେ ଇଲେକ୍ଟ୍ରିକ ତାଲ ଯାଇଛି। ଏବେ ଥରେ ଦିନେ ଗଛ ପଡ଼ିଯାଇଥିଲା, ଆଉ ସେ ତାର ଫାର ଉପରେ ପଡ଼ିଯାଇଥିଲା, ଇଲେକ୍ଟ୍ରିକ ବାଲା ଆସିକି ତାକୁ ଲାଇନ କାଟିକି ପୁଣି ଠିକ କଲେ। ଆଉ ପିଲାମାନେ ସେଇ ଟାଇମରେ ଯଦି ଜିନିଷ ପତ୍ର ନଉଥିବେ ତାହେଲେ ତାଙ୍କୁ କରେଣ୍ଟ ଫରେଣ୍ଟ ମାରିବ, ଇଏ ହବ ସିଏ ହବ, ବହୁତ ବିପଦ। ତାର ଉପରେ ସେ ଦୋକାନ ଗୁଡା କରିଛି ଅସ୍ଥାୟୀ ଭାବରେ, କିନ୍ତୁ ସେଗୁଡାକୁ ଆପଣ ଟିକେ ଭଙ୍ଗାଭଙ୍ଗି କରିଦେଲେ ଭଲ ହୁଅନ୍ତା। ହଁ, ସେ କାନ୍ଥକୁ ଲଗେଇକି ବୋଲୁଛି ଖଣ୍ଡଗିରି ହାଇସ୍କୁଲ କରତା। ବାସ ବାସ, ସେଗୁଡା ଅଧିକାର କରି ରଖିଛି, ଆଉ ଏପଟେ ବି ହଁ ଏପଟେ ଭିଜିବୁଲ ବି ହଉନି, ସେ ବାଉଁଶ ଫାଉଁଶ ପୋତିକିନା ରଖିଛି, ଆପଣ ଆଇଲେ ଜାଣିପାରିବେ ହେଲା। ହଁ, ସେପଟେ ଧରମ ବିହାର ପଟୁ ଆଇଲା, ହଁ ସେ କଡା ହେଇଥିଲା, ଗୋଟାଏ ଥର କଡା ହେଇଥିଲା, ତାର ସେ ପାଲ ଗୁରା କାଢିଥିଲା, କାଢି ଦେଇଛି ବି ଏବେ, କିନ୍ତୁ ସେ ବାଉଁଶ ଗୁରା ପୋତିକିନା ରଖିଛି କି ଦିନ ବେପାର କରିବା ପାଇଁ। ହଁ ହେଲା କି, ହଁ ଆପଣ ଆଇଲେ ଜାଣିପାରିବେ।